ரகசியவாணி. ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା. ସୁପ୍ରିମକୋର୍ଟ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ପିଟିସନ ଉପରେ ଏନ୍ଫୋର୍ସମେଣ୍ଟ ଡିରେକ୍ଟୋରେଟ୍କୁ ନୋଟିସ୍ ପଠାଇଛନ୍ତି. ସନ୍ତାସବାଦର ମୁକାବିଲା ପାଇଁ ଭାରତ ଫ୍ରାନ୍ସ ମିଳିତ କାର୍ଯ୍ୟକାରୀ ଗୋଷ୍ଠୀର ଷୋଡ଼ଶ ବୈଠକ ଆଜି ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଛି. ଭାରତୀୟ ସେନାବାହିନୀର ଏକ କଣ୍ଟିଜେଣ୍ଟ ଉଜ୍ବେକିସ୍ତାନ ସହ ଏକ ମିଳିତ ସମରାଭ୍ୟାସରେ ଯୋଗଦେବାକୁ ସେଠାକୁ ଯାତ୍ରା କରିଛି. ଚଳିତ ବର୍ଷ ଦେଶରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହେବାର ପାଣିପାଗ ବିଭାଗ କହିଛି. ଏବଂ ଆଇପିଏଲ୍ର ଏକ ମ୍ୟାଚ୍ରେ ଆଜି ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ସନ୍ରାଇଜର୍ସ ହାଇଦ୍ରାବାଦକୁ ଭେଟିବ. ସୁପ୍ରିମକୋର୍ଟ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ପିଟିସନ ଉପରେ ଏନ୍ଫୋର୍ସମେଣ୍ଟ ଡିରେକ୍ଟୋରେଟ୍କୁ ନୋଟିସ୍ ପଠାଇଛନ୍ତି. ଦିଲ୍ଲୀ ଅବକାରୀ ନୀତି ମାମଲାରେ ତାଙ୍କୁ ହାଜତରୁ ଖଲାସ କରିବା ବିଷୟ ଲୋଡ଼ି ଶ୍ରୀ କେଜରିୱାଲ ପିଟିସନ ଦାଖଲ କରିଛନ୍ତି. ଆସନ୍ତା 29 ତାରିଖରେ ସୁପ୍ରିମକୋର୍ଟ ମାମଲାର ପୁନର୍ବାର ଶୁଣାଣି କରିବେ. ଇଡିର ଜବାବକୁ ଅପେକ୍ଷା ନ କରି ମଧ୍ୟବର୍ତ୍ତୀକାଳୀନ ରିହାତି ଦେବାକୁ ସୁପ୍ରିମକୋର୍ଟ ମନା କରିଛନ୍ତି. ଜଷ୍ଟିସ୍ ସଞ୍ଜୀବ ଖାନ୍ନା ଓ ଦୀପଙ୍କର ଦତ୍ତଙ୍କ ଖଣ୍ଡପୀଠ ଆଜି ମାମଲାର ଶୁଣାଣି କରିଥିଲେ. ପୂର୍ବରୁ ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟ ଶ୍ରୀ କେଜରିୱାଲଙ୍କୁ 23 ତାରିଖ ପର୍ଯ୍ୟନ୍ତ ନ୍ୟାୟିକ ହାଜତକୁ ପଠାଇଥିଲେ. ଶ୍ରୀ କେଜରିୱାଲ ଭର୍ଚୁଆଲ୍ କନ୍ଫରେନ୍ସ ମାଧ୍ୟମରେ କୋର୍ଟ ଶୁଣାଣିରେ ସାମିଲ ହୋଇଥିଲେ. ସହ ଅଭିଯୁକ୍ତ କେ କବିତାଙ୍କ ନ୍ୟାୟିକ ହାଜତର ଭୂସମୟକୁ ମଧ୍ୟ 23 ତାରିଖ ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯାଇଛି. କେଜରିୱାଲଙ୍କୁ ଏନ୍ଫୋର୍ସମେଣ୍ଟ ଡିରେକ୍ଟୋରେଟ୍ ମାର୍ଚ୍ଚ 21 ତାରିଖରେ ଗିରଫ କରିଥିଲା. ଏହାପରେ ତାଙ୍କୁ ରାଉଜ ଆଭେନ୍ୟୁ କୋର୍ଟରେ ହାଜର କରାଯାଇଥିଲା. ଶ୍ରୀ କେଜରିୱାଲଙ୍କୁ ମାର୍ଚ୍ଚ 28 ତାରିଖ ପର୍ଯ୍ୟନ୍ତ ଇଡି ହାଜତକୁ ପଠାଇଥିଲା. ଇଡି ହାଜତରେ ତାଙ୍କର ରହଣି ସମୟକୁ ଏପ୍ରିଲ୍ ପହିଲା ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯାଇଥିଲା. ଏହାପରେ ତାଙ୍କୁ ଆଜି ପର୍ଯ୍ୟନ୍ତ ନ୍ୟାୟିକ ହାଜତକୁ ପଠାଯାଇଥିଲା. ସେ ବର୍ତ୍ତମାନ ତିହାର ଜେଲ୍ରେ ଅଛନ୍ତି. ସନ୍ତାସବାଦର ମୁକାବିଲା ପାଇଁ ଭାରତ ଫ୍ରାନ୍ସ ମିଳିତ କାର୍ଯ୍ୟକାରୀ ଗୋଷ୍ଠୀର ଷୋଡ଼ଶ ବୈଠକ ଆଜି ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଛି. ବୈଠକ ସମୟରେ ଦୁଇପକ୍ଷ ସନ୍ତାସବାଦୀ ଚ୍ୟାଲେଞ୍ଜ, ସନ୍ତାସବାଦୀମାନଙ୍କ ଦ୍ୱାରା ନୂଆ ଓ ଅତ୍ୟାଧୁନିକ ବୈଷୟିକ ଜ୍ଞାନର ବ୍ୟବହାର, ସନ୍ତାସବାଦୀ କାର୍ଯ୍ୟକଳାପ ପାଇଁ ଇଣ୍ଟରନେଟ୍ର ଅପବ୍ୟବହାର, ମୌଳବାଦ ଓ ସନ୍ତାସବାଦୀ ଗୋଷ୍ଠୀଗୁଡ଼ିକୁ ଅର୍ଥ ଯୋଗାଣକୁ ପ୍ରତିହତ କରିବାକୁ ଆଲୋଚନା କରିଛନ୍ତି. ବୈଦେଶିକ ମନ୍ତ୍ରଣାଳୟ କହିଛି ଭାରତ ବିରୋଧୀ ବିଚ୍ଛିନ୍ନତାବାଦୀ କାର୍ଯ୍ୟକଳାପ, ସନ୍ତାସବାଦୀ ସଂଗଠନଗୁଡ଼ିକୁ ମିଳୁଥିବା ପାଣ୍ଠି ଯୋଗାଣ ବନ୍ଦ, ସଂଗଠିତ ଅପରାଧ ଓ ନିଶାଦ୍ରବ୍ୟ ସନ୍ତାସବାଦ ନେଟୱାର୍କ ପ୍ରସଙ୍ଗ ମଧ୍ୟ ଆଲୋଚନାରେ ସ୍ଥାନ ପାଇଛି. ଉଭୟ ପକ୍ଷ ନିଜ ନିଜ ଅଞ୍ଚଳର ସନ୍ତାସବାଦ ବିପଦଗୁଡ଼ିକ ବିଷୟରେ ମତର ଆଦାନ ପ୍ରଦାନ କରିଛନ୍ତି. ଏହା ମଧ୍ୟରେ ଦକ୍ଷିଣ ଏସିଆ, ଆଫ୍ରିକା ଓ ମଧ୍ୟପ୍ରାଚ୍ୟରେ ସୀମାପାର ସନ୍ତାସବାଦ ଓ ଆଫଗାନିସ୍ତାନ ପାକିସ୍ତାନ ଅଞ୍ଚଳରେ ଚାଲିଥିବା ସନ୍ତାସବାଦୀ କାର୍ଯ୍ୟକଳାପ ପ୍ରସଙ୍ଗ ସ୍ଥାନ ପାଇଛି. ଭାରତୀୟ ପ୍ରତିନିଧି ଦଳର ନେତୃତ୍ୱ ବୈଦେଶିକ ମନ୍ତ୍ରଣାଳୟର ଯୁଗ୍ମ ସଚିବ କେଡି ଦିୱାନ ନେଇଥିବାବେଳେ ଫ୍ରାନ୍ସ ପ୍ରତିନିଧି ଦଳର ନେତୃତ୍ୱ ରାଷ୍ଟ୍ରଦୂତ ଅଲିଭାୟର କାରେନ୍ ନେଇଥିଲେ. ବୈଠକ ସମୟରେ ଭାରତୀୟ ପ୍ରତିନିଧି ଦଳ ସନ୍ତାସବାଦୀ କାର୍ଯ୍ୟକଳାପ ପାଇଁ ପାଣ୍ଠି ଯୋଗାଣ ନିଷ୍କ୍ରିୟ କରାଯିବା ଓ ଆର୍ଥିକ କ୍ରିୟାନୁଷ୍ଠାନ ଟାସ୍କଫୋର୍ସ ଗଠନ ଉପରେ ମତାମତ ଦେଇଥିଲେ. ବିଜେପି ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଗୌହାଟୀରେ ନିର୍ବାଚନ ପ୍ରଚାର କରିବେ. ପାର୍ଟି ସୂତ୍ରରୁ ମିଳିଥିବା ଖବର ଅନୁସାରେ ଆସନ୍ତାକାଲି ବୋର୍ଝୋର୍ଠାରେ ପହଞ୍ଚିବା ପରେ ପାର୍ଟି କର୍ମୀମାନେ ତାଙ୍କୁ ସ୍ୱାଗତ କରିବେ. ବୁଧବାର ଦିନ ସେ ନଲବାଡ଼ିଠାରେ ଏକ ର୍ୟାଲିରେ ଉଦ୍ବୋଧନ ଦେବେ। କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧି ଆସନ୍ତାକାଲି ଜୋର୍ହାଟ୍ଠାରେ ଏକ ରୋଡ୍ ଶୋ କରିବେ। ଟିଏମ୍ସି ମୁଖ୍ୟ ମମତା ବାନାର୍ଜୀ ମଧ୍ୟ ଚଳିତ ସପ୍ତାହରେ ବ୍ୟାରାକ୍ ଉପତ୍ୟକାରେ ପ୍ରଚାର କରିବେ। ଆସାମରେ 3 ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ହେଉଛି। କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ପଶ୍ଚିମବଙ୍ଗ ସରକାର ଲୋକମାନଙ୍କୁ କେନ୍ଦ୍ରୀୟ ଯୋଜନାର ଲାଭ ଦେଇନାହାନ୍ତି। ଦାର୍ଜିଲିଂ ଲୋକସଭା ଆସନରେ ପାର୍ଟି ପ୍ରାର୍ଥୀଙ୍କ ସମର୍ଥନରେ ଏକ ସଭାରେ ଉଦ୍ବୋଧନ ଦେଇ ସେ କହିଛନ୍ତି ବିଜେପି କ୍ଷମତାକୁ ଫେରିଲେ ଦାର୍ଜିଲିଂ କ୍ରୀଡ଼ା ମୌଳିକ ଢାଞ୍ଚାର ବିକାଶ ପ୍ରତି ଚିନ୍ତା କରାଯିବ। ପୂର୍ବରୁ ସେ ସିଲିଗୁଡ଼ି ବ୍ୟବସାୟିକ ସମ୍ପ୍ରଦାୟ ସହ ବାର୍ତ୍ତାଳାପ କରିଥିଲେ। କେନ୍ଦ୍ର ସରକାର ପଶ୍ଚିମବଙ୍ଗକୁ ପାଣ୍ଠି ଯୋଗାଇବା ବନ୍ଦ କରିଦେଇଥିବାର ତୃଣମୂଳ କଂଗ୍ରେସ ଦୋଷାରୋପ କରିଛି। ପାର୍ଟି ନେତା ଶଶି ପାଣ୍ଡା କହିଛନ୍ତି ପଶ୍ଚିମବଙ୍ଗ ପୁଲିସ୍ ରାମେଶ୍ୱରମ୍ କାଫେ ବିସ୍ଫୋରଣ ଅଭିଯୁକ୍ତକୁ ଗିରଫ କରିଥିଲା। ପଶ୍ଚିମବଙ୍ଗ ସନ୍ତାସବାଦ ବିରୁଦ୍ଧରେ ପଦକ୍ଷେପ ନେଇନି ବୋଲି ବିଜେପି ନେତା ଅନୁରାଗ ଠାକୁରଙ୍କ ଦାବିକୁ ସେ ଖଣ୍ଡନ କରିଛନ୍ତି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନାଗରିକ ସଂଶୋଧନ ଆଇନ ବିଷୟରେ ସାଧାରଣ ଲୋକଙ୍କୁ ବିଭ୍ରାନ୍ତ କରୁଥିବାର ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ଦୋଷ ଦୋଷାରୋପ କରିଛନ୍ତି। କୁଚ୍ବିହାର ଜିଲ୍ଲାର ଦିନ୍ଭକାଠାରେ ଏକ ସାଧାରଣ ସଭାରେ ଉଦ୍ବୋଧନ ଦେଇ ସେ କହିଛନ୍ତି ତୃଣମୂଳ କଂଗ୍ରେସର ନେତାମାନେ ସନ୍ଦେଶଖାଲିରେ ଦଳିତ ମହିଳାମାନଙ୍କ ଉପରେ ଅତ୍ୟାଚାର କରିଛନ୍ତି। କୁଚ୍ବିହାରରେ 19 ତାରିଖ ଦିନ ଜଲପାଇଗୁଡ଼ି ଓ ଅଲିପୁର ବୁଆର ସହ ନିର୍ବାଚନ ହେବ। ଭାରତୀୟ ସେନାବାହିନୀର ଏକ କଣ୍ଟିଜେଣ୍ଟ ଉଜ୍ବେକିସ୍ତାନ ସହ ଏକ ମିଳିତ ସମରାଭ୍ୟାସ ଡଷ୍ଟଲିକ୍ରେ ଯୋଗଦେବାକୁ ସେଠାରେ ଯାତ୍ରା କରିଛି। ଆଜିଠାରୁ 28 ତାରିଖ ପର୍ଯ୍ୟନ୍ତ ଉଜ୍ବେକିସ୍ତାନର ତର୍ମାସ୍ଠାରେ 5ମ ଡଷ୍ଟଲିକ୍ ସମରାଭ୍ୟାସ ଅନୁଷ୍ଠିତ ହେଉଛି। ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଭାରତୀୟ କଣ୍ଟିଜେଣ୍ଟରେ 60 ଜଣ କର୍ମଚାରୀ ଯାତ୍ରା କରିଛନ୍ତି। ଉଜ୍ବେକିସ୍ତାନରୁ 100 ଜଣ ସାମରିକ ବାହିନୀ କର୍ମଚାରୀ ଏଥିରେ ଅଂଶଗ୍ରହଣ କରିବେ। ପାହାଡ଼ିଆ ଅଞ୍ଚଳ ଓ ସହରାଞ୍ଚଳର ତଳିଆ ଅଞ୍ଚଳରେ ମିଳିତ ସମରାଭ୍ୟାସ ପାଇଁ ସହଯୋଗ ବୃଦ୍ଧି ଏହି ସମରାଭ୍ୟାସର ମୁଖ୍ୟ ଉଦ୍ଦେଶ୍ୟ। ସମରାଭ୍ୟାସରେ ଶାରୀରିକ ଦକ୍ଷତା, ମିଳିତ ଯୋଜନା, ମିଳିତ ସମରାଭ୍ୟାସ ଓ ଅସ୍ତ୍ରଶସ୍ତ ଦକ୍ଷତା ଭଳି କ୍ଷେତ୍ର ଉପରେ ଆଲୋକପାତ କରାଯିବ। ଏହି ସମରାଭ୍ୟାସ ଉଭୟ ପକ୍ଷକୁ ନିଜ ନିଜର ସର୍ବୋକୃଷ୍ଟ ଯୁଦ୍ଧକୌଶଳ ବିଷୟରେ ଅବଗତ ହେବାର ସୁଯୋଗ ଦେବ। ଡଷ୍ଟଲିକ୍ ସମରାଭ୍ୟାସ ପ୍ରତିବର୍ଷ ଅନୁଷ୍ଠିତ ହୋଇଥାଏ। ଏହା ଥରେ ଉଜ୍ବେକିସ୍ତାନରେ ଓ ଥରେ ଭାରତରେ ହୋଇଥାଏ। ଗତ ସମରାଭ୍ୟାସ ଉତ୍ତରାଖଣ୍ଡର ପିଥୋରଗଡ଼ରେ ଅନୁଷ୍ଠିତ ହୋଇଥିଲା। ଭାରତର ଜାତୀୟ ରାଜପଥ କର୍ତ୍ତୃପକ୍ଷ ନୂଆଦିଲ୍ଲୀରେ ପରିବେଶ ଓ ଜଙ୍ଗଲ ମଞ୍ଜୁରୀ ସମ୍ବନ୍ଧୀୟ ଏକ ଦିନିକିଆ ଜାତୀୟ କର୍ମଶାଳାର ଆୟୋଜନ କରିଛି। ଦେଶର ଜାତୀୟ ରାଜପଥ ମୌଳିକ ଢାଞ୍ଚାର ସମ୍ପ୍ରସାରଣ ପାଇଁ ଏହା ଦୃଢ଼ ଭିତ୍ତିଭୂମି ଯୋଗାଇବ। ପ୍ରକଳ୍ପ ମଞ୍ଜୁରୀ ଓ ପରିବେଶ ଉପଯୋଗୀ ଜାତୀୟ ମୌଳିକ ଢାଞ୍ଚା ସ୍ଥାପନ ପାଇଁ ଯୋଜନା ପ୍ରସ୍ତୁତ ଉପରେ ଏଥିରେ ଆଲୋଚନା ହୋଇଛି। ଏନ୍ଏଚ୍ଏଆଇ ଚେୟାରମ୍ୟାନ୍ ସନ୍ତୋଷ ଯାଦବ ବନ୍ୟଜନ୍ତୁ କରିଡର, ଅମୃତ ସରୋବର, ବୃକ୍ଷରୋପଣ ଅଭିଯାନ ଓ ଜାତୀୟ ରାଜପଥ ନିର୍ମାଣ ପାଇଁ ବର୍ଜ୍ୟବସ୍ତୁର ବ୍ୟବହାର ଭଳି ସ୍ଥାୟୀ ମୌଳିକ ଢାଞ୍ଚା ନିର୍ମାଣ ଓ ବିଭିନ୍ନ ପଦକ୍ଷେପ ଗ୍ରହଣ ସକାଶେ ଏନ୍ଏଚ୍ଏଆଇର ସଂକଳ୍ପବଦ୍ଧତାକୁ ଦୋହରାଇଛନ୍ତି। କର୍ମଶାଳାରେ ଉଦ୍ବୋଧନ ଦେଇ ଜଙ୍ଗଲ ମହାନିର୍ଦ୍ଦେଶକ ଜିତେନ୍ଦ୍ର କୁମାର ବିଭିନ୍ନ ବିଭାଗଗୁଡ଼ିକ ମଧ୍ୟରେ ମିଳିତ ଉଦ୍ୟୋଗ ଜରିଆରେ ଯୋଜନାକୁ ତ୍ୱରାନ୍ୱିତ କରିବା ପ୍ରତି ଗୁରୁତ୍ୱ ଦେଇଛନ୍ତି। ରାଜପଥ ନିର୍ମାଣରେ ପରିବେଶ ସୁରକ୍ଷାକୁ ଗୁରୁତ୍ୱ ଦେଇ ଏକ ଦୃଢ଼ ଭିତ୍ତିଭୂମି ସ୍ଥାପନ ପ୍ରତି ସେ ଆଲୋକପାତ କରିଛନ୍ତି। ସଡ଼କ, ପରିବହନ ଓ ରାଜପଥ ସଚିବ ଅନୁରାଗ ଜୈନ ପିଏମ୍ ଗତିଶକ୍ତି ଢାଞ୍ଚାର ବ୍ୟବହାର କରି ପ୍ରକଳ୍ପ ରିପୋର୍ଟରେ ଉନ୍ନତି ଆଣିବା ଓ ସହଯୋଗମୂଳକ ଆଭିମୁଖ୍ୟ ଗ୍ରହଣ କରିବାର ଆବଶ୍ୟକତାକୁ ଉଲ୍ଲେଖ କରିଛନ୍ତି। ଏନ୍ଏଚ୍ଏଆଇ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଏବଂ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟର ବହୁ ଅଫିସର ଏଥିରେ ଅଂଶଗ୍ରହଣ କରିଥିଲେ। କୃଷକମାନଙ୍କ ପାଇଁ ଖୁସି ଖବର ସ୍ୱରୂପ ଚଳିତ ବର୍ଷ ଦେଶରେ ସବୁଠାରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସମ୍ବନ୍ଧରେ ନୂଆଦିଲ୍ଲୀରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ଭୂବିଜ୍ଞାନ ସଚିବ ଡକ୍ଟର ଏମ୍ ରବିଚନ୍ଦ୍ରନ୍ କହିଛନ୍ତି ଜୁନ୍ ଓ ସେପ୍ଟେମ୍ବର ମଧ୍ୟରେ ମୌସୁମୀ ବର୍ଷା ଶତକଡ଼ା 106% ହେବାର ଆଶା କରାଯାଉଛି। ତେବେ ସେ କହିଛନ୍ତି ଉତ୍ତର ପୂର୍ବାଞ୍ଚଳର କିଛି ଅଞ୍ଚଳ, ପୂର୍ବ ଓ ଉତ୍ତର ପୂର୍ବାଞ୍ଚଳ ରାଜ୍ୟରେ ବର୍ଷା ସବୁଠାରୁ କମ୍ ହୋଇପାରେ। ଏହି ଅବସରରେ ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଜୁନ୍ 1ରୁ ସେପ୍ଟେମ୍ବର 30 ତାରିଖ ମଧ୍ୟରେ ଦେଶରେ ହାରାହାରି ବର୍ଷା 87 ସେଣ୍ଟିମିଟର ହେବ। ବର୍ଷା ଋତୁର ପ୍ରାରମ୍ଭିକ ସମୟରେ ଏଲ୍ନିନୋ ଅବସ୍ଥା ଦୁର୍ବଳ ହେବାର ସମ୍ଭାବନା ରହିଛି। ସେ କହିଛନ୍ତି ଭଲ ବର୍ଷା କରାଉଥିବା ଲାନିନା ଅବସ୍ଥା ଅଗଷ୍ଟରୁ ସେପ୍ଟେମ୍ବର ମାସ ମଧ୍ୟରେ ବିକଶିତ ହେବ। ସେ କହିଛନ୍ତି 1951 ମସିହାରୁ 2023 ମଧ୍ୟରେ ଉପଲବ୍ଧ ତଥ୍ୟରୁ ଏଲ୍ନିନୋ ଅବସ୍ଥା ପରେ ଯେତେବେଳେ ଲାନିନୋ ଅବସ୍ଥାକୁ ଆସିଥାଏ ସେତେବେଳେ ଭାରତରେ 100ଠାରୁ ଅଧିକ ମୌସୁମୀ ବର୍ଷା ହେଉଥିବାର 9 ଥର ଦୃଷ୍ଟାନ୍ତ ରହିଛି। ବେଙ୍ଗାଲୁରୁର ଏମ୍ ଚିନ୍ନସ୍ୱାମୀ ଷ୍ଟାଡିୟମ୍ରେ ଆଜି ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ସନ୍ରାଇଜର୍ସ ହାଇଦ୍ରାବାଦକୁ ଭେଟିବ। ଏହି ମ୍ୟାଚ୍ ସନ୍ଧ୍ୟା 7:30ରେ ଖେଳାଯିବ। ପଏଣ୍ଟ ତାଲିକାରେ ସନ୍ରାଇଜର୍ସ ହାଇଦ୍ରାବାଦ ଚତୁର୍ଥ ସ୍ଥାନରେ ରହିଛି। ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଟେବୁଲ୍ରେ ନିର୍ଣ୍ଣୟ ରହିଛି। ଗତକାଲି ଚେନ୍ନାଇ ସୁପର କିଙ୍ଗ୍ସ ମୁମ୍ବାଇ ଇଣ୍ଡିଆନ୍ସକୁ ୱାଙ୍ଖେଡ଼େ ଷ୍ଟାଡିୟମ୍ରେ 20 ରନ୍ରେ ପରାସ୍ତ କରିଥିବାବେଳେ କୋଲକାତା ନାଇଟ୍ ରାଇଡର୍ସ ଲକ୍ଷ୍ନୌ ସୁପର ଜାଏଣ୍ଟସ୍କୁ ଇଡେନ୍ ଗାର୍ଡେନ୍ରେ 8 ୱିକେଟ୍ରେ ପରାସ୍ତ କରିଥିଲା। ସୁପ୍ରିମ୍କୋର୍ଟ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍ଙ୍କ ପିଟିସନ୍ ଉପରେ ଏନ୍ଫୋର୍ସମେଣ୍ଟ ଡାଇରେକ୍ଟୋରେଟ୍କୁ ନୋଟିସ୍ ପଠାଇଛନ୍ତି। ସନ୍ତାସବାଦର ମୁକାବିଲା ପାଇଁ ଭାରତ ଫ୍ରାନ୍ସ ସମ୍ମିଳିତ କାର୍ଯ୍ୟକାରୀ ଗୋଷ୍ଠୀର 16ଥ ବୈଠକ ଆଜି ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଛି। ଭାରତୀୟ ସେନାବାହିନୀର ଏକ କଣ୍ଟିଜେଣ୍ଟ ଉଜ୍ବେକିସ୍ତାନ ସହ ଏକ ମିଳିତ ସମରାଭ୍ୟାସରେ ଯୋଗଦେବାକୁ ସେଠାରେ ଯାତ୍ରା କରିଛି। ଚଳିତ ବର୍ଷ ଦେଶରେ 100ଠାରୁ ଅଧିକ ବର୍ଷା ହେବାର ପାଣିପାଗ ବିଭାଗ କହିଛି। ଏବଂ ଆଇପିଏଲ୍ର ଏକ ମ୍ୟାଚ୍ରେ ଆଜି ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ସନ୍ରାଇଜର୍ସ ହାଇଦ୍ରାବାଦକୁ ଭେଟିବ। ସମ୍ବାଦ ଶେଷ ହେଲା।